आकाशवाणी। संवाद पढ़ुछंती चंदन घोष। मुख्य संवाद। सामाजिक गणमाध्यम एक्सरे प्रधानमंत्री नरेन्द्र मोदीक फॉलोअर संख्या अतिक्रम कला 10 कोटी। एहा पछकु युक्तराष्ट्र आमेरिका राष्ट्रपति जो बाइडेन रहिछंती। जम्मू काश्मीर रे क्रीडा जैव व्यवस्थार विकास लागि केन्द्र सरकार प्रतिश्रुतिबद्ध, कहिले युव व्यापार एवं क्रीडा मंत्री डॉक्टर मनसुख मांडव्य। आम संविधान आम सम्मान अभियान द्वितीय आंचलिक कार्यक्रम उत्तर प्रदेश प्रयागराजठारे आसंताकाल आयोजित। जिम्बाब्वे गस्तरे जाए भारतीय दल घर दल को पंचम तथा चूड़ांत टी ट्वेंटी मैच 42 रन कला परास्त। विंबलडन टेनिस प्रतियोगिता पुरुष सिंगल्स वर्ग में स्पेन कार्लोस अल्काराज चैंपियन। प्रधानमंत्री नरेन्द्र मोदी सामाजिक गणमाध्यम एक्सरे फॉलोअर संख्या 10 कोटी अतिक्रम करिछि। एहाद्वारा श्री मोदी एक उल्लेखनीय सफलता हासिल करने सहित अन्य एक माइलखुंट अतिक्रम करिछन्ति। गत 3 वर्ष मध्यरे एही फॉलोअर संख्या 3 कोटी वृद्धि पाइथिबा जणाजायछि। सामाजिक गणमाध्यम एक्सरे सर्वाधिक फॉलोअर संख्या हासिल करने दिगरे श्री मोदी सर्वाग्रे रहिछन्ति। तांक पछकु युक्तराष्ट्र आमेरिका राष्ट्रपति जो बाइडेन रहिछन्ति। ଏହି ସଫଳତା ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଜୀବନ୍ତ ମାଧ୍ୟମରେ ତାଙ୍କର ସର୍ବାଧିକ ଫଲୋଅର୍ ରହିଥିବା ଦୃଷ୍ଟିରୁ ଖୁସି ବ୍ୟକ୍ତ କରିଛନ୍ତି। ଏହି ସାମାଜିକ ଗଣମାଧ୍ୟମ ଦ୍ୱାରା ବିଭିନ୍ନ ତର୍କ ବିତର୍କ ମାଧ୍ୟମରେ ସକାରାତ୍ମକ ସମାଲୋଚନା, ଜନସାଧାରଣଙ୍କର ଚିନ୍ତାଧାରା ଏବଂ ସେମାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ସେ କହିଛନ୍ତି। ଭବିଷ୍ୟତକୁ ଏହି ଧାରା ସେ ଜାରି ରଖିବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ଏହାଦ୍ୱାରା ଶ୍ରୀ ମୋଦି ବିଶ୍ୱର ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ତାଙ୍କର ଏହି ସଫଳତା କେବଳ ଏକ ମାନପତ୍ର ମଧ୍ୟରେ ସୀମିତ ନୁହେଁ, ବରଂ ବିଶ୍ୱସ୍ତରରେ ତାଙ୍କର ସର୍ବାଧିକ ଲୋକପ୍ରିୟତାକୁ ପ୍ରତିପାଦିତ କରୁଛି ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଜାମ୍ମୁ କାଶ୍ମୀରରେ କ୍ରୀଡ଼ା ଜୈବ ବ୍ୟବସ୍ଥାର ବିକାଶ ଲାଗି କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରତି ଦେଇଛନ୍ତି। ଗତକାଲି ଶ୍ରୀନଗରଠାରେ ମାଇ ୟୁଥ୍ ମାଇ ପ୍ରାଇଡ୍ ଗ୍ରୀଷ୍ମକାଳୀନ କାର୍ଯ୍ୟକ୍ରମ କ୍ୟାଲେଣ୍ଡର 2024 ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶୁଭେଚ୍ଛା ରାଜ୍ୟବାସୀଙ୍କୁ ଜଣାଇବା ସହିତ ସେଠାରେ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ପିଲାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହିତ ସେ ବିଭିନ୍ନ ଖେଲୋ ଇଣ୍ଡିଆ କେନ୍ଦ୍ରଗୁଡ଼ିକୁ କ୍ରୀଡ଼ା ସାମଗ୍ରୀ ମଧ୍ୟ ବଣ୍ଟନ କରିଛନ୍ତି। ପରେ ଡକ୍ଟର ମାଣ୍ଡବ୍ୟ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ସ୍ଥାନୀୟ କାଶ୍ମୀର ଲୋକନୃତ୍ୟ ଏବଂ ଡୋଗ୍ରି ଲୋକନୃତ୍ୟକୁ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ମଧ୍ୟପ୍ରଦେଶର 55 ଜିଲ୍ଲାରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ମହାବିଦ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ନୂତନ ଶିକ୍ଷାନୀତି ଉପରେ ଗୁରୁତ୍ୱାରୋପ କରିବା ସହିତ ଏହା ଭାରତୀୟ ଶିକ୍ଷାର୍ଥୀଙ୍କୁ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବା ନିମନ୍ତେ ସାମର୍ଥ୍ୟ ଯୋଗାଇବା ସହିତ ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ ଭାଷା ସମ୍ପର୍କରେ ପୁନଃ ସଂଯୋଗ କରାଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି। ନୂତନ ଶିକ୍ଷାନୀତି ମାଧ୍ୟମରେ ରାଜ୍ୟରେ ଶିକ୍ଷାର୍ଥୀଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀ ଉତ୍କର୍ଷ ମହାବିଦ୍ୟାଳୟ ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେ କହିଛନ୍ତି। ଏଥିସହିତ ମଧ୍ୟପ୍ରଦେଶ ଦେଶର ସର୍ବୋତ୍ତମ ରାଜ୍ୟ ଭାବେ ନୂତନ ଶିକ୍ଷାନୀତି କାର୍ଯ୍ୟ କରିବା ସହିତ ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ହିନ୍ଦୀ ଭାଷାରେ ଉପଲବ୍ଧ କରାଇପାରିଥିବାରୁ ଶ୍ରୀ ଶାହା ଏହାର ପ୍ରଶଂସା କରିଛନ୍ତି। ଏହାଦ୍ୱାରା ଆର୍ଥିକ ଅନଗ୍ରସର ବର୍ଗର ପିଲାମାନେ ଉପକୃତ ହୋଇପାରିଛନ୍ତି ବୋଲି ସେ କହିଛନ୍ତି। ଆମର ସମ୍ଭାଦଦାତା ଜଣାଇଛନ୍ତି, ଗତକାଲି ରାଜ୍ୟରେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ମହାବିଦ୍ୟାଳୟ ସ୍ଥାପନ ସହିତ ମା'ଙ୍କ ନାମରେ ଗଛଟିଏ ଯୋଜନା ଅଧୀନରେ କେବଳ ଇନ୍ଦୋରରେ 11 ଲକ୍ଷ ଚାରା ରୋପଣ କରାଯାଇଛି। ଗତ 7 ବର୍ଷ ଧରି ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟପ୍ରଦେଶର ଇନ୍ଦୋର ସହର ଅଗ୍ରଣୀ ଭୂମିକା ନିଭାଇ ଆସିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଆମ ସମ୍ବିଧାନ ଆମ ସମ୍ମାନ ଅଭିଯାନର ଦ୍ୱିତୀୟ ଆଞ୍ଚଳିକ କାର୍ଯ୍ୟକ୍ରମ ଆସନ୍ତାକାଲି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜନ ହେବ। ଏଥିରେ ନ୍ୟାୟ ପାଇବା ଲାଗି ନୂତନ ସମାଧାନର ରୂପରେଖ ପ୍ରସ୍ତୁତ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଭାରତୀୟ ସମ୍ଭିଧାନକୁ ଆପଣେଇବା ଏବଂ ଭାରତକୁ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ 75 ବର୍ଷ ପୂରଣ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମ୍ଭିଧାନକୁ ବୁଝିବା ଏବଂ ଆଇନର ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ନାଗରିକମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ସହିତ ଆମ ସମ୍ଭିଧାନ ଆମ ସମ୍ମାନ ପୋର୍ଟାଲର ଶୁଭାରମ୍ଭ କରାଯିବ। ଏହି ପୋର୍ଟାଲ ଜରିଆରେ ନାଗରିକମାନେ ସମ୍ଭିଧାନ ଏବଂ ଆଇନର ଅଧିକାର ସମ୍ପର୍କିତ ସୂଚନା ସହଜରେ ପାଇପାରିବେ। ଏହି ଅଭିଯାନ ସହ ଅନ୍ୟ କେତେକ ଅଭିଯାନର ଶୁଭାରମ୍ଭ କରାଯିବ ବୋଲି ନ୍ୟାୟ ମନ୍ତ୍ରଣାଳୟ କହିଛି। ସ୍ନାତକ ପାଠ୍ୟକ୍ରମ ଲାଗି ଉଦ୍ଦିଷ୍ଟ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜିର ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପୁନଃ ପରୀକ୍ଷା କରାଇବା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଘୋଷଣା କରିଛି। ଏହି ପରୀକ୍ଷା କମ୍ପ୍ୟୁଟର ମାଧ୍ୟମରେ ଆସନ୍ତା 19 ତାରିଖ ଦିନ ଅନୁଷ୍ଠିତ ହେବ। ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ନିକଟକୁ ଏ ସମ୍ପର୍କିତ ତଥ୍ୟ ଇମେଲ୍ ମାଧ୍ୟମରେ ପଠାଇ ଦିଆଯାଇଛି ବୋଲି ଏନ୍ଟିଏ କହିଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଭାବିତ ପରୀକ୍ଷାର୍ଥୀଙ୍କର ଆଡ୍ମିଟ୍ କାର୍ଡ ଖୁବ୍ ଶୀଘ୍ର ଜାରି କରାଯିବ। ସମ୍ପୃକ୍ତ ବିଷୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ପରୀକ୍ଷାର ଉତ୍ତରଗୁଡ଼ିକୁ ପରେ ଅଫିସିଆଲ୍ ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯିବ। ଏହି ପରୀକ୍ଷା ଗତମାସରେ ଦେଶ ତଥା ଦେଶ ବାହାରେ ମୋଟ 405 କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରସାରିତ ହେବ। ଆଜି ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଉଚ୍ଚ ରକ୍ତଚାପ ନିୟନ୍ତ୍ରଣର ଉପାୟ ଏବଂ ଏହାର ସମାଧାନ। ଦିଲ୍ଲୀ ଏମ୍ସର ହୃଦ୍ରୋଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ରାକେଶ ଯାଦବ ଏବଂ ଖାଦ୍ୟ ତତ୍ତ୍ୱବିତ୍ ଡକ୍ଟର ରିଚା ଜୟସ୍ୱାଲ ଏହି ଆଲୋଚନାରେ ବିଶେଷଜ୍ଞ ଭାବେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଶ୍ରୋତାମାନେ 011-234-21050 ଏବଂ 011-233-1444 ନମ୍ବରରେ ରାତି 9:30 ପରଠାରୁ ଫୋନ୍ କରି ନିଜର ପ୍ରଶ୍ନ ପଚାରିପାରିବେ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ କରି କିମ୍ବା ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ସହିତ ପ୍ରଶ୍ନ ପଠାଇପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଓ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ମଧ୍ୟ ଉପଲବ୍ଧ ହେବ। ଅମରନାଥ ଗୁମ୍ଫା ଦର୍ଶନ କରିବା ନିମନ୍ତେ 4,875 ଶ୍ରଦ୍ଧାଳୁଙ୍କର ଏକ ଦଳ ଗତକାଲି ଜମ୍ମୁସ୍ଥିତ ଭଗବତୀନଗର ଯାତ୍ରୀନିବାସରୁ କାଶ୍ମୀର ଉପତ୍ୟକା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ପ୍ରତ୍ୟୁଷରୁ 162 ଯାନ ଦ୍ୱାରା ଏହି ଶ୍ରଦ୍ଧାଳୁମାନେ ଯାତ୍ରା କରିଛନ୍ତି। ସେମାନଙ୍କ ମଧ୍ୟରେ 3,464 ପୁରୁଷ, 1,333 ମହିଳା, 14 ଶିଶୁ, 57 ସାଧୁ ଏବଂ 7 ସାଧ୍ୱୀ ରହିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ 1,918 ଶ୍ରଦ୍ଧାଳୁ ଆଜି ଭୋର 3:05 ସମୟରେ ବାଲତାଲ ମୂଳ ଶିବିର ଅଭିମୁଖେ ଯାତ୍ରା କରିଛନ୍ତି। ଜିମ୍ବାୱେ ଗସ୍ତରେ ଯାଇ ଭାରତୀୟ ଦଳ ଘରୋଇ ଦଳକୁ ପଞ୍ଚମ ତଥା ଚୂଡ଼ାନ୍ତ ଟି20 ମ୍ୟାଚ୍ରେ 42 ପରାସ୍ତ କରିଛି। ଗତକାଲି ହରାରେଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବିଜୟୀ ହୋଇ ଭାରତ 4-1 ସିରିଜ୍ ହାସଲ କରିଛି। ଟସ୍ ଜିତି ଜିମ୍ବାୱେ ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 167 ରନ୍ କରିଥିଲା। 168 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଜିମ୍ବାୱେ 18 ଓଭର 3 ବଲ୍ରେ 125 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଭାରତର ଶିବମ ଦୁବେ ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ମୋଟ 8 ୱିକେଟ୍ ନେଇଥିବା ୱାଶିଂଟନ୍ ସୁନ୍ଦର ପ୍ଲେୟାର ଅଫ୍ ଦ ସିରିଜ୍ ଘୋଷିତ ହୋଇଛନ୍ତି। ୱିମ୍ବିଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ବର୍ଗରେ ସ୍ୱେନ୍ର କାର୍ଲସ୍ ଆଲକାରାଜ ଚାମ୍ପିୟନ୍ ହୋଇଛନ୍ତି। ଗତକାଲି ଅନୁଷ୍ଠିତ ସେମିଫାଇନାଲ୍ରେ କାର୍ଲସ୍ ଆଲକାରାଜ 7 ଚାମ୍ପିୟନ୍ ସର୍ବିଆର ନୋଭାକ୍ ଜୋକୋଭିକ୍କୁ 6-2, 6-2, 7-6 ସେଟ୍ରେ ପରାସ୍ତ କରିଛନ୍ତି। ମିକ୍ସ ଡବଲ୍ସ ବର୍ଗରେ ପୋଲାଣ୍ଡ ଓ ତାଇୱାନ୍ର ଜାନ୍ ଜେଲେନ୍ସ୍କି ଏବଂ ସି ସୁ ୱିଙ୍କ ଯୋଡ଼ି ଚଳିତ ଋତୁରେ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାମାଜିକ ଗଣମାଧ୍ୟମ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଲୋଅର୍ ସଂଖ୍ୟା ଅତିକ୍ରମ କଲା 10 କୋଟି। ଜାମ୍ମୁ କାଶ୍ମୀରରେ କ୍ରୀଡ଼ା ଜୈବ ବ୍ୟବସ୍ଥାର ବିକାଶ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ କହିଲେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ। ଆମ ସମ୍ଭିଧାନ ଆମ ସମ୍ମାନ ଅଭିଯାନର ଦ୍ୱିତୀୟ ଆଞ୍ଚଳିକ କାର୍ଯ୍ୟକ୍ରମ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆସନ୍ତାକାଲି ହେବ ଆୟୋଜିତ ଏବଂ ୱିମ୍ବିଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ବର୍ଗରେ ସ୍ପେନ୍ର କାର୍ଲସ୍ ଆଲକାରାଜ ଚାମ୍ପିୟନ୍। ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।